ମୋ ନାଁ ହଉଛି ରାଜଶ୍ରୀ ମୋ ନାଁ ହଉଛି ରାଜଶ୍ରୀ ଆଉ ଗୁଡିଆ ତୁଟା ସାହି ୱାର୍ଡ ନମ୍ବର ହଉଛି 49। ବର୍ଷେ ହେଲାଣି ଆମର ଡ୍ରେନ କାମ ହେଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାନେ କାମ କରିନାହାନ୍ତି, ଯେମିତି ସଫା ଫଫା ବି କିଛି କରୁନାହାନ୍ତି। ସେ ପାଣି ଆମର ଘରେ ପଶିଆ ପଶିଆ ହେଲାଣି, କିନ୍ତୁ ସଫାର ନାଁ ଗନ୍ଧ ନାହିଁ। ଆଉ ତୁରନ୍ତ ଯେମିତି ମାନେ ବର୍ଷା ସଫା କରିଦିଅନ୍ତେ ଯଦି ଭଲ ହୁଅନ୍ତା।